ଓମ୍ ଶାନ୍ତି। 17 ଫେବୃଆରୀ 2026 ମସିହାର ସାକାର ମହାବାକ୍ୟ। ମିଠେ ବଚ୍ଚେ, ତୁମେମାନେ ଏବେ ଅମର ଲୋକ ସ୍ଥାପନ କରିବା ପାଇଁ ନିମିତ୍ତ ହୋଇଛ। ଯେଉଁଠି କୌଣସି ପ୍ରକାରର ଦୁଃଖ କିମ୍ବା ପାପ ନଥିବ, ତାହା ହେଉଛି ଭାଇସଲେସ୍ ୱାର୍ଲ୍ଡ ଅର୍ଥାତ୍ ନିର୍ବିକାରୀ ଦୁନିଆ। ପ୍ରଶ୍ନ, ଗଡ଼ଲି ଫ୍ୟାମିଲିର ଅର୍ଥାତ୍ ଈଶ୍ୱରୀୟ ପରିବାରର ୱଣ୍ଡରଫୁଲ୍ ପ୍ଲାନ୍ ଅର୍ଥାତ୍ ବିଚିତ୍ର ଯୋଜନା କଣ? ଉତ୍ତର, ଗଡ଼ଲି ଫ୍ୟାମିଲିର ଯୋଜନା ହେଲା ଫ୍ୟାମିଲି ପ୍ଲାନିଂ ଅର୍ଥାତ୍ ପରିବାର ନିୟନ୍ତ୍ରଣ କରିବା। ଗୋଟିଏ ସତ୍ୟ ଧର୍ମର ସ୍ଥାପନ କରି ଅନେକ ଧର୍ମର ବିନାଶ କରିବା। ମନୁଷ୍ୟମାନେ ବାର୍ଥ କଣ୍ଟ୍ରୋଲ ଅର୍ଥାତ୍ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ପ୍ଲାନ କରୁଛନ୍ତି, କିନ୍ତୁ ବାବା କହୁଛନ୍ତି ତାଙ୍କର ପ୍ଲାନ କିଛି ବି କାମ କରିବ ନାହିଁ। ମୁଁ ହିଁ ନୂଆ ଦୁନିଆର ସ୍ଥାପନା କରୁଛି, ତେଣୁ ବାକି ସବୁ ଆତ୍ମାମାନେ ଉପରକୁ ଘରକୁ ଚାଲିଯିବେ, ବହୁତ କମ୍ ଆତ୍ମା ହିଁ ରହିବେ। ଓମ୍ ଶାନ୍ତି। ଏହା ଏକ ଘର, ୟୁନିଭର୍ସିଟି ଏବଂ ଇନଷ୍ଟିଚ୍ୟୁସନ୍ ମଧ୍ୟ ଅଟେ। ତୁମମାନଙ୍କର ଆତ୍ମା ଜାଣିଛି ଯେ ସେ ହେଉଛନ୍ତି ଶିବ ବାବା ଏବଂ ଆତ୍ମା ମାନେ ଶାଳଗ୍ରାମ, ଯାହାଙ୍କର ଏହି ଶରୀର ଶରୀର କହିବ ନାହିଁ ଯେ ଏହା ମୋର ଆତ୍ମା, ଆତ୍ମା କହୁଛି ଏହା ମୋର ଶରୀର। ଆତ୍ମା ଅବିନାଶୀ, ଶରୀର ବିନାଶୀ। ଏବେ ତୁମେ ନିଜକୁ ଆତ୍ମା ମନେ କରୁଛ, ଆମର ବାବା ହେଉଛନ୍ତି ଶିବ ଯିଏକି ସୁପ୍ରିମ ଫାଦର ଅଟନ୍ତି। ଆତ୍ମା ଜାଣିଛି ସେ ଆମର ପରମ ପିତା, ପରମ ଶିକ୍ଷକ, ପରମ ସଦ୍ଗୁରୁ ମଧ୍ୟ ଅଟନ୍ତି। ଭକ୍ତି ମାର୍ଗରେ ମଧ୍ୟ ଭାବୁଛନ୍ତି, ଓ ଗଡ୍ ଫାଦର ମୃତ୍ୟୁ ଶଯ୍ୟାରେ ଥାଇ ମଧ୍ୟ କହିଥାନ୍ତି, ହେ ଭଗବାନ, ହେ ଈଶ୍ୱର, ସମସ୍ତେ ଡାକୁଛନ୍ତି ନା, କିନ୍ତୁ ତାଙ୍କର ଯଥାର୍ଥ ପରିଚୟ କାହା ବୁଦ୍ଧିରେ ନଥାଏ। ତେବେ ସବୁ ଆତ୍ମା ମାନଙ୍କର ପିତା ତ ଜଣେ, ତାଙ୍କୁ ହିଁ ସମସ୍ତେ ହେ ପତିତ ପାବନ କହି ଡାକୁଛନ୍ତି। ସେ ଗୁରୁ ମଧ୍ୟ ଅଟନ୍ତି, ସମସ୍ତେ କହୁଛନ୍ତି ଆମକୁ ଦୁଃଖରୁ ମୁକ୍ତି କରି ଶାନ୍ତିଧାମକୁ ନେଇଯାଅ। ତେବେ ସେ ସମସ୍ତ ଆତ୍ମାଙ୍କର ପିତା, ପୁଣି ପତିତ ପାବନ, ସଦ୍ଗୁରୁ ମଧ୍ୟ। ସୃଷ୍ଟି ଚକ୍ର କିପରି ଘୁରୁଛି, ମନୁଷ୍ୟ 84 ଜନ୍ମ କିପରି ନେଉଛନ୍ତି, ସବୁ ଇତିହାସ ଭୂଗୋଳ ଶୁଣାଉଛନ୍ତି। ତେଣୁ ସୁପ୍ରିମ ଟିଚର ମଧ୍ୟ ହୋଇଗଲେ, ଅଜ୍ଞାନ କାଳରେ ପିତା ଅଲଗା, ଶିକ୍ଷକ ଅଲଗା, ଗୁରୁ ଅଲଗା ଥାନ୍ତି, କିନ୍ତୁ ଏଠାରେ ଜଣେ ହିଁ ଅବିନାଶୀ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି। ତେବେ କେତେ ଫରକ ହୋଇଗଲା, ବେହଦର ପିତା ସନ୍ତାନ ମାନଙ୍କୁ ବେହଦର ବର୍ଷା ଦେଉଛନ୍ତି, ଲୌକିକ ପିତା ବିନାଶୀ ସମ୍ପତ୍ତି ଦେଇଥାନ୍ତି, ପାଠପଢା ମଧ୍ୟ ବିନାଶୀ। ସାରା ବିଶ୍ୱର ଇତିହାସ ଭୂଗୋଳକୁ ତ କେହି ବି ଜାଣିନାହାନ୍ତି, ଏକଥା ମଧ୍ୟ କାହାକୁ ଜଣା ନାହିଁ। ଏ ଲକ୍ଷ୍ମୀନାରାୟଣ ରାଜ୍ୟ କିପରି ପାଇଲେ, ତାଙ୍କର ରାଜ୍ୟ କେତେ ସମୟ ଚାଲିଲା, ପୁଣି ତ୍ରେତା ଯୁଗର ରାମ ସୀତା କେତେ ସମୟ ରାଜ୍ୟ କରିଲେ, କିଛି ବି ଜାଣିନାହାନ୍ତି। ଏବେ ତୁମେମାନେ ଜାଣୁଛ, ବେହଦର ପିତା ଆମକୁ ପାଠ ପଢାଇବା ପାଇଁ ଆସିଛନ୍ତି, ତାହା ସହିତ ସଦ୍ଗତିର ରାସ୍ତା ମଧ୍ୟ ଦେଖାଉଛନ୍ତି। ତୁମେ 84 ଜନ୍ମ ନେଇ ଏବେ ପତିତ ହୋଇଯାଇଛ, ଏବେ ତୁମକୁ ପବିତ୍ର ହେବାକୁ ପଡିବ। ଏହା ହେଉଛି ତମ ପ୍ରଧାନ ଦୁନିଆ। ପ୍ରତ୍ୟେକ ଜିନିଷ ସତୋ ରଜୋ ତମ ଅବସ୍ଥା ଦେଇ ଗତି କରେ। ଏହି ସୃଷ୍ଟିର ମଧ୍ୟ ଆୟୁଷ ଅଛି, ଯାହାକି ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହୁଏ, ଏ କଥା ତ ସମସ୍ତେ ଜାଣିଛନ୍ତି। ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା, ଯେଉଁଠାରେ ଦେବୀ ଦେବତା ମାନଙ୍କର ରାଜ୍ୟ ଥିଲା ଅଥବା ଭଗବାନ ଭଗବତୀଙ୍କର ରାଜ୍ୟ ଥିଲା। ଆଚ୍ଛା, ପୁଣି କଣ ହେଲା, ସେମାନେ ପୁନର୍ଜନ୍ମ ନେଲେ, ସତୁ ପ୍ରଧାନରୁ ସତୁ, ସତୁରୁ ରଜୁ ତମୁରେ ଆସିଲେ, ଏତିକି ଏତିକି ଜନ୍ମ ନେଲେ। ଭାରତରେ 5000 ବର୍ଷ ପୂର୍ବରୁ ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ତାଙ୍କର ଆୟୁଷ ହାରାହାରି 125-150 ବରଷ ହୋଇଥାଏ। ତେଣୁ ତାହାକୁ ଅମର ଲୋକ କୁହାଯାଏ। ସେଠାରେ ଅକାଳ ମୃତ୍ୟୁ କେବେ ବି ହୁଏ ନାହିଁ। ଏହା ହେଉଛି ମୃତ୍ୟୁ ଲୋକ। ଅମର ଲୋକରେ ମନୁଷ୍ୟମାନେ ଅମର ରୁହନ୍ତି, ଦୀର୍ଘାୟୁ ହୁଅନ୍ତି। ସତ୍ୟଯୁଗରେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା, ଯାହାକୁ ନିର୍ବିକାରୀ ଦୁନିଆ କୁହାଯାଉଥିଲା। ଏହା ହେଉଛି ବିକାରୀ ଦୁନିଆ। ଏବେ ତୁମେମାନେ ଜାଣୁଛ, ଆମେ ହେଉଛୁ ଶିବ ବାବାଙ୍କର ସନ୍ତାନ, ଆମକୁ ତାଙ୍କଠାରୁ ସମ୍ପତ୍ତି ମିଳୁଛି। ଇଏ ଦାଦା ସିଏ ହେଉଛନ୍ତି ଡାଡା, ଅର୍ଥାତ୍ ଜେଜେ ବାପା। ବାସ୍ତବରେ ଜେଜେଙ୍କ ଠାରୁ ସମ୍ପତ୍ତି ମିଳେ। ଜେଜେଙ୍କ ସମ୍ପତ୍ତିରେ ସମସ୍ତଙ୍କର ଅଧିକାର ଥାଏ। ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯାଏ। ଏଡମ୍ ଏବଂ ଇଭ, ଆଦମ ବିବି, ଆଦି ପିତା ଆଦି ମାତା, ସେ ହେଉଛନ୍ତି ନିରାକାର ଈଶ୍ୱର ପିତା। ଏ ପ୍ରଜାପିତା ହେଲେ ସାକାର ପିତା। ୟାଙ୍କର ନିଜର ଶରୀର ଅଛି, ଶିବ ବାବାଙ୍କର ନିଜର ଶରୀର ନାହିଁ। ତେଣୁ ତୁମକୁ ଶିବ ବାବାଙ୍କ ଠାରୁ ବ୍ରହ୍ମାଙ୍କ ଦ୍ଵାରା ବର୍ଷା ମିଳୁଛି। ଜେଜେଙ୍କର ସମ୍ପତ୍ତି ତ ବାବାଙ୍କ ଦ୍ଵାରା ମିଳିବ ନା, ତୁମେ ଶିବ ବାବା ଦ୍ଵାରା ମଧ୍ୟ ବ୍ରହ୍ମା ବାବାଙ୍କ ମାଧ୍ୟମରେ ମନୁଷ୍ୟରୁ ଦେବତା ହେଉଛ। ମନୁଷ୍ୟରୁ ଦେବତା କିଏ କରତ ନ ଲାଗିବାର, ଅର୍ଥାତ୍ ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗେ ନାହିଁ। ଏକଥା କିଏ କହିଲେ? ଭଗବାନ ଗ୍ରନ୍ଥରେ ମଧ୍ୟ ତାଙ୍କର ମହିମା କରୁଛନ୍ତି ନା, ତାଙ୍କର ବହୁତ ମହିମା ରହିଛି। ଯେପରି ବାବା କହୁଛନ୍ତି ଅଲ୍ପ, ଅର୍ଥାତ୍ ବାବାଙ୍କୁ ମନେ ପକାଅ, ତେବେ ବେ, ଅର୍ଥାତ୍ ବାସା ହିଁ ତୁମର ହୋଇଯିବ। ଗୁରୁ ନାନକ ମଧ୍ୟ କହିଥାନ୍ତି ଜପ ସାହେବକୁ ତୁ ସୁଖ ମିଳେ, ଅର୍ଥାତ୍ ସାହେବଙ୍କୁ ଜପିଲେ ସୁଖ ମିଳିବ। ସେ ନିରାକାର ଅକାଳ ମୂରତ ବାବାଙ୍କର ହିଁ ମହିମା ଗାନ କରିଥାନ୍ତି। ବାବା କହୁଛନ୍ତି ମତେ ମନେ ପକାଅ, ତେବେ ସୁଖ ମିଳିବ। ତେଣୁ ଏବେ ବାବାଙ୍କୁ ହିଁ ମନେ ପକାଉଛୁ। ଏହି ଯୁଦ୍ଧ ଶେଷ ହେବ, ପୁଣି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ହେବ, ଏବଂ ସେଠାରେ ଗୋଟିଏ ହିଁ ଧର୍ମ ରହିବ। ଏସବୁ ବୁଝିବାର କଥା। ଭଗବାନ ବାଚ, ଭଗବାନଙ୍କୁ ପତିତ ପାବନ ଜ୍ଞାନର ସାଗର କୁହାଯାଏ। ସେ ହିଁ ଦୁଃଖ ହର୍ତ୍ତା ସୁଖ କର୍ତ୍ତା ଅଟନ୍ତି। ଯେହେତୁ ଆମେମାନେ ବାବାଙ୍କ ସନ୍ତାନ, ତେଣୁ ନିଶ୍ଚିତ ଭାବରେ ଆମେ ସୁଖରେ ରହିବା ଦରକାର। ବାସ୍ତବରେ ସତ୍ୟ ଯୁଗରେ ଭାରତମାସୀ ମାନେ ହିଁ ରହୁଥିଲେ, ବାକି ସବୁ ଆତ୍ମା ଶାନ୍ତିଧାମରେ ଥିଲେ। ଏବେ ତ ଆତ୍ମା ମାନେ ଏଠାକୁ ଆସିବାର ଲାଗିଛନ୍ତି, ପୁଣି ଆମେ ଯାଇ ସ୍ୱର୍ଗରେ ଦେବୀ ଦେବତା ହୋଇ ଅଭିନୟ କରିବା। ଏହା ହେଉଛି ପୁରୁଣା ଦୁନିଆ ଦୁଃଖ ଧାମ, ଏବଂ ନୂଆ ଦୁନିଆ ହେଉଛି ସୁଖ ଧାମ। ଯେତେବେଳେ ଘର ପୁରୁଣା ହୋଇଯାଏ, ସେଠାରେ ମୂଷା ସାପ ଆଦି ବାହାରିଥାନ୍ତି। ଏହି ଦୁନିଆ ମଧ୍ୟ ସେହିପରି। କଳ୍ପର ଆୟୁଷ 5000 ବର୍ଷ। ଏବେ ଶେଷ ସମୟ। ଗାନ୍ଧୀଜୀ ମଧ୍ୟ ଚାହୁଁଥିଲେ ଯେ ନୂଆ ଦୁନିଆ ନୂଆ ଦିଲ୍ଲୀ ହେଉ, ରାମରାଜ୍ୟ ହେଉ, କିନ୍ତୁ ଏହି କାମ ତ କେବଳ ବାବା ହିଁ କରିପାରିବେ। ଦେବତା ମାନଙ୍କର ରାଜ୍ୟକୁ ହିଁ ରାମରାଜ୍ୟ କହନ୍ତି। ନୂଆ ଦୁନିଆରେ ତ ନିଶ୍ଚିତ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ହେବ। ବାସ୍ତବରେ ରାଧା ଏବଂ କୃଷ୍ଣ ଅଲଗା ଅଲଗା ରାଜ୍ୟର ଅଟନ୍ତି। ଚମ୍ବର ପରେ ସେମାନେ ଲକ୍ଷ୍ମୀ ନାରାୟଣ ହୋଇଯାନ୍ତି। ତେବେ ସେମାନେ ନିଶ୍ଚିତ ବର୍ତ୍ତମାନ ସମୟରେ ସେହିଭଳି କର୍ମ କରୁଥିବେ। ବାବା ତୁମକୁ କର୍ମ ଅକର୍ମ ବିକର୍ମର ଗତିକୁ ବୁଝାଉଛନ୍ତି। ଏହି ରାବଣ ରାଜ୍ୟରେ ମନୁଷ୍ୟମାନେ ଯେଉଁ କର୍ମ କରନ୍ତି ତାହା ବିକର୍ମ ହୋଇଯାଏ। ସତ୍ୟ ଯୁଗରେ କର୍ମ ଅକର୍ମ ହୋଇଯାଏ। ଗୀତାରେ ମଧ୍ୟ ଏହି କଥା ଅଛି, କିନ୍ତୁ ଜ୍ଞାନଦାତାଙ୍କ ନାମକୁ ପରିବର୍ତ୍ତନ କରି ଦେଇଛନ୍ତି। ଏହା ହିଁ ବହୁତ ବଡ଼ ଭୁଲ। ଶ୍ରୀକୃଷ୍ଣଙ୍କର ଜୟନ୍ତୀ ତ ସତ୍ୟଯୁଗରେ ହୁଏ। ଶିବ ହେଉଛନ୍ତି ନିରାକାର ପରମ ପିତା, ଶ୍ରୀକୃଷ୍ଣ ତ ଶରୀରଧାରୀ ମନୁଷ୍ୟ, ପ୍ରଥମେ ଶିବ ଜୟନ୍ତୀ ହୁଏ, ତାପରେ ଶ୍ରୀକୃଷ୍ଣ ଜୟନ୍ତୀ, ଯାହାକି ଭାରତରେ ହିଁ ପାଳନ କରିଥାନ୍ତି। ଶିବରାତ୍ରି କୁହାଯାଏ। ବାବା ଆସି ଭାରତକୁ ସ୍ୱର୍ଗର ରାଜ୍ୟ ଦେଉଛନ୍ତି। ଶିବ ଜୟନ୍ତୀ ଏବଂ କୃଷ୍ଣ ଜୟନ୍ତୀ ମଝିରେ ରାକ୍ଷୀ ପର୍ବ ପଡେ, କାରଣ ଆତ୍ମାକୁ ପବିତ୍ର ହେବାକୁ ପଡିବ। ଏହି ପୁରୁଣା ଦୁନିଆରେ ତ ବିନାଶ ମଧ୍ୟ ହେବାର ଅଛି। ଯୁଦ୍ଧ ଆରମ୍ଭ ହେଲେ ସବୁ ସମାପ୍ତ ହୋଇଯିବ, ପୁଣି ତୁମେମାନେ ଆସି ନୂଆ ଦୁନିଆରେ ରାଜତ୍ୱ କରିବ। ତୁମେମାନେ ଏହି ପୁରୁଣା ଦୁନିଆ ମୃତ୍ୟୁ ଲୋକ ପାଇଁ ପାଠ ପଢୁନାହଁ। ତୁମର ପାଠ ପଢା ହେଉଛି ନୂଆ ଦୁନିଆ ଅମର ଲୋକ ପାଇଁ। ଏହିଭଳି କଲେଜ କେଉଁଠାରେ ନଥିବ? ବାବା କହୁଛନ୍ତି ଏବେ ଏହି ମୃତ୍ୟୁ ଲୋକର ଅନ୍ତିମ ସମୟ, ତେଣୁ ଜଲ୍ଦି ଜଲ୍ଦି ଏହି ପାଠକୁ ପଢି ବୁଦ୍ଧିବାନ ହେବାକୁ ପଡିବ। ସେ ପିତା ମଧ୍ୟ ଅଟନ୍ତି, ପତିତ ପାବନ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ଏହା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଟେ, ଭଗବାନ ବାଚ ରହିଛି ନା। ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଅଟନ୍ତି, ସେ ମଧ୍ୟ ଶିବ ବାବାଙ୍କ ଠାରୁ ବର୍ଷା ନେଉଛନ୍ତି। ବର୍ତ୍ତମାନ ସମସ୍ତେ ଭବିଷ୍ୟତ ପାଇଁ ବର୍ଷା ନେଉଛନ୍ତି। ଯିଏ ଯେତେ ପଢିବେ ସିଏ ସେତେ ବର୍ଷା ନେବେ, ଯଦି ନ ପଢିବେ ତେବେ ପଦ କମ ହୋଇଯିବ। ତେଣୁ ଯେଉଁଠି ବି ରୁହ ଏହି ପାଠ ପଢୁଥାଅ। ମୁରଲୀ ତ ବିଦେଶକୁ ମଧ୍ୟ ଯାଇପାରିବ। ବାବା ପ୍ରତିଦିନ ଆମମାନଙ୍କୁ ସାବଧାନ କରି କହୁଛନ୍ତି, ପିଲାମାନେ ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ଆତ୍ମାରେ ଯେଉଁ ଖାଦ ଅଛି ତା ବାହାରି ଯିବ। ଆତ୍ମାକୁ ଏବେ 100% ପବିତ୍ର ହେବାକୁ ପଡିବ। ଏବେ ତ ପୁରା ଅପବିତ୍ର ହୋଇଯାଇଛି। ମନୁଷ୍ୟ ଭକ୍ତି ତ ବହୁତ କରୁଛନ୍ତି, ତୀର୍ଥ ମେଳା ଆଦିକୁ ଲକ୍ଷ ଲକ୍ଷ ମନୁଷ୍ୟ ଯାଉଛନ୍ତି। ଏହା ତ ଜନ୍ମ ଜନ୍ମାନ୍ତରରୁ ଚାଲି ଆସୁଛି। କେତେ ମନ୍ଦିର ଆଦି ତିଆରି କରୁଛନ୍ତି, ବହୁତ ମେହନତ କରୁଛନ୍ତି, ତଥାପି ମଧ୍ୟ ତଳକୁ ତଳକୁ ଖସି ଆସୁଛନ୍ତି। ଏବେ ତୁମେ ଜାଣୁଛ ଆମେ ଚଢିବାର କଳା ଦ୍ୱାରା ସୁଖଧାମକୁ ଯିବା, ପୁଣି ଆମକୁ ତଳକୁ ଖସିବାକୁ ପଡିବ, କଳାକମ ହୋଇଯିବ। ନୂଆ ଘର ଯେପରି ଚକଚାକ୍ୟ ଚାକଚକ୍ୟ ଥାଏ, ତାହା 10 ବର୍ଷ ପରେ ନିଶ୍ଚିତ କମିଯାଏ। ତୁମେମାନେ ନୂଆ ଦୁନିଆ ସତ୍ୟଯୁଗରେ ଥିଲ, 1250 ବର୍ଷ ପରେ ରାମ ରାଜ୍ୟ ଆରମ୍ଭ ହେଲା। ଏବେ ତ ଦୁନିଆ ବିଲକୁଲ ତମ ପ୍ରଧାନ ହୋଇଯାଇଛି, ଜନସଂଖ୍ୟା ମଧ୍ୟ ବହୁତ ବଢିଯାଇଛି, ଦୁନିଆ ବିଲକୁଲ ପୁରୁଣା ହୋଇଯାଇଛି। ସେମାନେ ତ ପରିବାର ନିୟନ୍ତ୍ରଣ ପାଇଁ କେତେ ଯୋଜନା କରୁଛନ୍ତି, କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଆମେ ଲେଖୁଛୁ, ଏହା ତ ଈଶ୍ୱରୀୟ ପିତାଙ୍କର କାମ। ସତ୍ୟଯୁଗରେ ମାତ୍ର 9-10 ଲକ୍ଷ ମନୁଷ୍ୟ ରହିବେ, ବାକି ସବୁ ନିଜର ମିଠା ଘର ଶାନ୍ତିଧାମକୁ ଚାଲିଯିବେ। ଏହା ହେଉଛି ଈଶ୍ୱରୀୟ ପରିବାର ନିୟନ୍ତ୍ରଣ, ଗୋଟିଏ ଧର୍ମର ସ୍ଥାପନା, ବାକି ସବୁ ଧର୍ମର ବିନାଶ। ଶିବ ବାବା ତ ନିଜର କାମ କରୁଛନ୍ତି। ସେମାନେ କହୁଛନ୍ତି ଭଲେ ବିକାରରେ ଯାଅ, କିନ୍ତୁ ସନ୍ତାନ ଜନ୍ମ ନ ହୁଅନ୍ତୁ, କିନ୍ତୁ ଏହା ଦ୍ୱାରା କିଛି ବି ଲାଭ ହେବ ନାହିଁ। ଏହି ଯୋଜନା ତ ବେହଦର ପିତାଙ୍କ ହାତରେ ନିହିତ। ବାବା କହୁଛନ୍ତି ମୁଁ ହିଁ ଦୁଃଖଧାମକୁ ସୁଖଧାମରେ ପରିଣତ କରିବାକୁ ଆସିଛି। ମୁଁ ପ୍ରତ୍ୟେକ 5000 ବର୍ଷ ପରେ ଆସେ, କଳିଯୁଗର ଶେଷ ଏବଂ ସତ୍ୟଯୁଗର ଆଦି ସମୟରେ ଆସେ। ବର୍ତ୍ତମାନ ଏହା ହେଉଛି ସଙ୍ଗମ ଯୁଗ, ଯେତେବେଳେ କି ଦୁନିଆ ପତିତରୁ ପାବନ ହୁଏ, ପୁରୁଣା ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା। ଏହା ତ ବାବାଙ୍କର ହିଁ କାମ। ସତ୍ୟଯୁଗରେ ଗୋଟିଏ ଧର୍ମ ହିଁ ଥିଲା, ଏହି ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ ମହାରାଜା ମହାରାଣୀ ଥିଲେ, ଏ କଥା ମଧ୍ୟ ତୁମେମାନେ ଜାଣିଛ। ଏହି ମାଳା କାହାର ତିଆରି ହୋଇଛି? ଉପରେ ଫୁଲ ଶିବ ବାବା ଅଛନ୍ତି, ତାପରେ ଅଛନ୍ତି ଯୁଗଳ ଦାନା ବ୍ରହ୍ମା ସରସ୍ୱତୀ, ସେହିମାନଙ୍କର ଏହି ମାଳା, ଯେଉଁମାନେ ବିଶ୍ୱକୁ ନରକରୁ ସ୍ୱର୍ଗ ପତିତରୁ ପାବନ କରିଥାନ୍ତି। ଯେଉଁମାନେ ସେବା କରି ଯାଇଥାନ୍ତି ତାଙ୍କର ହିଁ ସ୍ମାରକୀ ରହେ। ବାବା ବୁଝାଉଛନ୍ତି ଏମାନେ ସତ୍ୟଯୁଗରେ ପବିତ୍ର ଥିଲେ, ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା। ଏବେ ତ ପତିତ ହୋଇଯାଇଛି, ଗାୟନ ମଧ୍ୟ କରୁଛନ୍ତି, ହେ ପତିତ ପାବନ ଆସ, ଆସି ଆମକୁ ପାବନ କର। ସତ୍ୟଯୁଗରେ କଣ ଏପରି ଡାକିବେ କି? ସୁଖରେ କେହି ବି ବାବାଙ୍କୁ ସ୍ମରଣ କରନ୍ତି ନାହିଁ, ଦୁଃଖରେ ସମସ୍ତେ ସ୍ମରଣ କରନ୍ତି। ବାବା ହେଉଛନ୍ତି ହିଁ ମୁକ୍ତିଦାତା, ଦୟାଳୁ, ଆନନ୍ଦର ସାଗର, ଯିଏକି ଏଠାକୁ ଆସି ସମସ୍ତଙ୍କୁ ମୁକ୍ତି, ଜୀବନ ମୁକ୍ତି ଦେଉଛନ୍ତି। ତାଙ୍କୁ ଡାକୁଛନ୍ତି ଆସି ଆମକୁ ସୁଇଟ୍ ହୋମ୍ କୁ ନେଇ ଚାଲ, ଏଠାରେ କୌଣସି ସୁଖ ନାହିଁ। ଏହା ହେଉଛି ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ। ସତ୍ୟଯୁଗରେ ରାଜା, ରାଣୀ, ପ୍ରଜା ସମସ୍ତେ ଥାନ୍ତି। ଏବେ ବାବା ବତାଉଛନ୍ତି ତୁମେମାନେ କିପରି ବିଶ୍ୱର ମାଲିକ ହେଉଛ, ସେଠାରେ ତୁମ ପାଖରେ ଅମାପ ଅଗଣିତ ଧନ ରହିବ, ସୁନାର ଇଟାରେ ଘର ତିଆରି ହେବ, ମେସିନ ଦ୍ଵାରା ସୁନାର ଇଟା ବାହାରିବ, ପୁଣି ସେଥିରେ ମଧ୍ୟ ହୀରା ମୋତି ଜଡିତ ହୋଇ କରିଥାନ୍ତି। ଦ୍ଵାପରରେ ମଧ୍ୟ କେତେ ହୀରା ଥିଲା ଯାହାକି ଲୁଟି ନେଇଗଲେ, ଏବେ ତ ସୁନା କିଛି ଦେଖିବାକୁ ମଧ୍ୟ ମିଳୁନାହିଁ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ବାବା କହୁଛନ୍ତି ମୁଁ ପ୍ରତି 5000 ବର୍ଷ ପରେ ଆସେ ପୁରୁଣା ଦୁନିଆର ବିନାଶ ପାଇଁ, ଏହି ଆଟମିକ ବୋମା ଆଦି ତିଆରି ହୋଇଛି। ଏହା ହେଉଛି ବିଜ୍ଞାନର କରାମତି, ନିଜ ବୁଦ୍ଧି ଦ୍ଵାରା ଏଭଳି ଜିନିଷ ବାହାର କରିଛନ୍ତି ଯାହାଦ୍ଵାରା ନିଜ କୂଳର ନିଜେ ହିଁ ବିନାଶ କରିବେ। ଏସବୁ କଣ ରଖିବା ପାଇଁ ତିଆରି କରିଛନ୍ତି କି? ଏହାର ପ୍ରୟୋଗ ନିଶ୍ଚିତ କରିବେ ଯେପର୍ଯ୍ୟନ୍ତ ରାଜଧାନୀ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ଲଢେଇ ଲାଗିବ, ଲଢାଇ ଲାଗିପାରିବ ନାହିଁ। ବିନାଶ ପାଇଁ ସବୁ ପ୍ରକାର ପ୍ରସ୍ତୁତି ତ ଚାଲିଛି, ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଏତେ ମନୁଷ୍ୟ ଠାରେ ରହିବେ ନାହିଁ। ବର୍ତ୍ତମାନ ତୁମମାନଙ୍କୁ ଏହି ପୁରୁଣା ଦୁନିଆକୁ ଭୁଲିବାକୁ ପଡିବ ଏବଂ ସୁଇଟ୍ ହୋମ୍ ସ୍ୱର୍ଗର ରାଜତ୍ୱକୁ ମନେ ପକାଇବାକୁ ହେବ। ଯେପରି ନୂଆ ଘର ତିଆରି କରିଲେ ବୁଦ୍ଧିରେ କେବଳ ନୂଆ ଘର ହିଁ ମନେ ପଡିଥାଏ ନା, ଏବେ ନୂଆ ଦୁନିଆର ସ୍ଥାପନା ହେଉଛି। ବାବା ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା, ସବୁ ଆତ୍ମା ମାନେ ଘରକୁ ଚାଲିଯିବେ, ବାକି ଶରୀର ଏଠାରେ ନଷ୍ଟ ହୋଇଯିବ। ବାବାଙ୍କ ସ୍ମୃତିରେ ଆତ୍ମା ପବିତ୍ର ହୋଇଯିବ, ପବିତ୍ର ତ ନିଶ୍ଚିତ ହେବାକୁ ପଡିବ, ଦେବତା ମାନେ ପବିତ୍ର ଅଟନ୍ତି ନା, ତାଙ୍କ ମନ୍ଦିରରେ କେବେ ବି ବିଡ଼ି ତମାଖୁ ଆଦି ରଖାଯାଏ ନାହିଁ, ସେମାନେ ହେଉଛନ୍ତି ବୈଷ୍ଣବ। ତେଣୁ ସେହି ଦୁନିଆକୁ ବିଷ୍ଣୁପୁରୀ କୁହାଯାଏ, ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ, ଏହା ହେଉଛି ବିକାର ଦୁନିଆ। ଏବେ ନିର୍ବିକାରୀ ଦୁନିଆକୁ ଯିବାକୁ ହେବ, ବାକି ଅଳ୍ପ ସମୟ ଅଛି, ଏ କଥା ନିଜେ ମଧ୍ୟ ଜାଣୁଛନ୍ତି। ଆଣବିକ ବୋମା ଦ୍ଵାରା ସବୁ ସମାପ୍ତ ହୋଇଯିବ, ଲଢେଇ ତ ଲାଗିବାର ଅଛି। ବୈଜ୍ଞାନିକ ମାନେ କହୁଛନ୍ତି ଯେ ଆମକୁ କେହି ଯେମିତି ପ୍ରେରଣା ଦେଉଛନ୍ତି ସେଥିପାଇଁ ଆମେ ତିଆରି କରୁଛୁ, ଜାଣୁଛନ୍ତି ଯେ ଏହାଦ୍ୱାରା ନିଜ କୂଳର ବିନାଶ ହେଉଛି, କିନ୍ତୁ ତିଆରି ନ କରି ରହିପାରିବେ ନାହିଁ। ଶଙ୍କର ଦ୍ଵାରା ବିନାଶ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଏବେ ବିନାଶ ସମ୍ମୁଖରେ ଉପସ୍ଥିତ, ଜ୍ଞାନ ଯଜ୍ଞରୁ ହିଁ ବିନାଶ ଜ୍ଵାଳା ପ୍ରଜ୍ୱଳିତ ହୋଇଛି। ଏବେ ତୁମେ ସ୍ୱର୍ଗର ମାଲିକ ହେବା ପାଇଁ ପାଠ ପଢୁଛ, ଏହି ପୁରୁଣା ଦୁନିଆ ଶେଷ ହୋଇ ନୂଆ ହୋଇଯିବ, ଏହି ଚକ୍ର ଘୁରି ଚାଲିଛି, ଇତିହାସର ପୁନରାବୃତ୍ତି ନିଶ୍ଚିତ ହେବ। ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ପରେ ପୁଣି ଚନ୍ଦ୍ରବଂଶୀ କ୍ଷତ୍ରିୟ ଧର୍ମ, ଇସଲାମୀ, ବୌଦ୍ଧ ଆଦି ଆସିଲେ, ପୁଣି ଯେଉଁମାନେ ପ୍ରଥମ ନମ୍ବରରେ ଥିଲେ ସେମାନେ ନିଶ୍ଚିତ ଆସିବେ, ଆଉ ସବୁ ବିନାଶ ହୋଇଯିବେ। ତୁମମାନଙ୍କୁ କିଏ ପାଠ ପଢାଉଛନ୍ତି? ନିରାକାର ଶିବ ବାବା, ସିଏ ହିଁ ଶିକ୍ଷକ ଏବଂ ସଦ୍ଗୁରୁ ଅଟନ୍ତି। ଯିଏ କି ଏଠାକୁ ଆସିବା ମାତ୍ରେ ପାଠ ପଢାଇବା ଆରମ୍ଭ କରିଦିଅନ୍ତି। ତେଣୁ ଲେଖା ହୋଇଛି ଶିବ ଜୟନ୍ତୀ ହିଁ ଗୀତା ଜୟନ୍ତୀ ଏବଂ ଗୀତା ଜୟନ୍ତୀ ହିଁ ଶ୍ରୀକୃଷ୍ଣ ଜୟନ୍ତୀ। ଶିବ ବାବା ସତ୍ୟଯୁଗର ସ୍ଥାପନା କରୁଛନ୍ତି ଯାହାକୁ କୃଷ୍ଣପୁରୀ କୁହାଯାଉଛି। ଏବେ ତୁମକୁ କୌଣସି ସାଧୁ ସନ୍ଥ ମନୁଷ୍ୟ ପାଠ ପଢାଉ ନାହାନ୍ତି। ସେ ହେଉଛନ୍ତି ଦୁଃଖ ହର୍ତ୍ତା, ସୁଖକର୍ତ୍ତା, ଅବିନାଶୀ ପିତା, ଯିଏକି ତୁମମାନଙ୍କୁ ଏକୋଇଶି ଜନ୍ମର ବର୍ଷା ଦେଉଛନ୍ତି। ବିନାଶ ତ ନିଶ୍ଚିତ ହେବ, ଏହି ସମୟ ପାଇଁ ହିଁ କୁହାଯାଏ। କାହାର ମାଟି ତଳେ ପୋତି ହୋଇଯିବ, କାହାର ରାଜା ଖାଇଯିବ, ଚୁରି ମଧ୍ୟ ବହୁତ ହେବ, ନିଆଁ ମଧ୍ୟ ଲାଗିଯିବ, ଏହି ଯଜ୍ଞରେ ସବୁ ସ୍ୱାହା ହୋଇଯିବେ। ଏବେ କିଛି କିଛି ନିଆଁ ଲାଗିବ, ପୁଣି ବନ୍ଦ ହୋଇଯିବ, ବାକି ଅଳ୍ପ ଡେରି ଅଛି। ସମସ୍ତେ ପରସ୍ପର ଭିତରେ ଲଢେଇ କରିବେ, ଯାହାଙ୍କୁ ଛଡାଇବାକୁ କେହି ରହିବେ ନାହିଁ। ରକ୍ତର ନଦୀ ପରେ ପୁଣି ଦୁଧର ନଦୀ ବହିବ, ଏହାକୁ ଫୁନେ ନାହେକର ଖେଳ କୁହାଯାଏ। ସନ୍ତାନ ମାନେ ଏହାର ସାକ୍ଷାତକାର ମଧ୍ୟ କରିଛନ୍ତି, ପୁଣି ଏହି ଆଖିରେ ଏହି ଆଖିରେ ମଧ୍ୟ ଦେଖିବେ। ଏ ବିନାଶ ପୂର୍ବରୁ ବାବାଙ୍କୁ ମନେ ପକାଇବାକୁ ହେବ, ଯାହାଦ୍ୱାରା ଆତ୍ମା ତମ ପ୍ରଧାନରୁ ସତୁ ପ୍ରଧାନ ହୋଇଯିବ। ବାବା ନୂଆ ଦୁନିଆ ସ୍ଥାପନ କରିବା ପାଇଁ ତୁମକୁ ପ୍ରସ୍ତୁତ କରୁଛି। ରାଜଧାନୀ ସମ୍ପୂର୍ଣ୍ଣ ସ୍ଥାପନ ହୋଇଗଲେ ପୁଣି ବିନାଶ ହେବ। ଆଚ୍ଛା ମିଠା ମିଠା ଟିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର ବିଷ୍ଣୁପୁରୀକୁ ଯିବା ପାଇଁ ନିଜକୁ ଯୋଗ୍ୟ କରିବାକୁ ପଡିବ, ସମ୍ପୂର୍ଣ୍ଣ ପାବନ ହେବାକୁ ପଡିବ, ଅଶୁଦ୍ଧ ଖାଦ୍ୟ ପାନୀୟ ସବୁ ତ୍ୟାଗ କରିବାକୁ ପଡିବ। ବିନାଶ ପୂର୍ବରୁ ନିଜର ସବୁକିଛି ସଫଳ କରିବାକୁ ହେବ। ଦୁଇ ନମ୍ବର ଶୀଘ୍ର ଶୀଘ୍ର ପାଠ ପଢି ବୁଦ୍ଧିମାନ ହେବାକୁ ପଡିବ, କୌଣସି ପ୍ରକାରର ବିକର୍ମ ନ ହେଉ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। ବରଦାନ ଅଭିଯୋଗକୁ ଯୁଗରେ ପରିବର୍ତ୍ତନ କରୁଥିବା ସ୍ୱତଃ ଏବଂ ନିରନ୍ତର ଯୋଗୀ ହୁଅ। ସଙ୍ଗମ ଯୁଗର ବିଶେଷତା ହେଲା ଏବେ ଏବେ ପୁରୁଷାର୍ଥ କର, ଏବେ ଏବେ ପ୍ରତ୍ୟକ୍ଷ ଫଳ ପାଅ, ଏବେ ସ୍ମୃତି ସ୍ୱରୂପ ହୁଅ, ଏବେ ପ୍ରାପ୍ତିର ଅନୁଭବ କର। ଭବିଷ୍ୟତର ଗ୍ୟାରେଣ୍ଟି ତ ନିଶ୍ଚିତ ରହିଛି, କିନ୍ତୁ ଭବିଷ୍ୟତ ଠାରୁ ଶ୍ରେଷ୍ଠ ଭାଗ୍ୟ ବର୍ତ୍ତମାନ ହିଁ ପ୍ରାପ୍ତ କରୁଛ। ଯଦି ଏହି ଭାଗ୍ୟର ସ୍ମୃତିରେ ରହିବ, ତେବେ ତୁମର ଯୁଗ ସ୍ୱତଃ ହିଁ ଲାଗି ରହିବ। ତେବେ ଯେଉଁଠି ଯୁଗ ଅଛି ସେଠାରେ ଅଭିଯୋଗ ନାହିଁ। କଣ କରିବି, କିପରି କରିବି, ଏହା ମହ ଦ୍ୱାରା ହେଉ ନାହିଁ, ଟିକେ ସାହାଯ୍ୟ କରିଦିଅ, ଏସବୁ ହେଉଛି ଅଭିଯୋଗ। ତେଣୁ ଅଭିଯୋଗ କରିବା ଛାଡି ସ୍ୱତଃ ଯୋଗୀ ନିରନ୍ତର ଯୋଗୀ ହୁଅ। ସ୍ଲୋଗାନ ଯେଉଁମାନେ ନିଜକୁ ଅତିଥି ମନେ କରି ଚାଲିଥାନ୍ତି ସେହିମାନେ ହିଁ ମହାନ ସ୍ଥିତିର ଅନୁଭବ କରିଥାନ୍ତି। ଅବ୍ୟକ୍ତି ସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଂଗଠନର ବଳ, ସ୍ନେହର ବଳ, ପରସ୍ପରକୁ ସହଯୋଗ ଦେବାର ବଳ ଏବଂ ସହନଶୀଳତାର ବଳ ଜମା କରି ଚାଲିଲେ ମାୟା କେବେ ବି ଆକ୍ରମଣ କରିପାରିବ ନାହିଁ ଏବଂ ଜୟକାର ଶବ୍ଦ ଶୁଣାଯିବ। ଯେତେବେଳେ ଏତେ ସବୁ ଆତ୍ମା ଅନେକ ହୋଇଥିଲେ ମଧ୍ୟ ଏକା ଭଳି ଦେଖାଯିବେ, ଏକ ଅର୍ଥାତ୍ ଜଣଙ୍କର ହିଁ ଲଗନରେ ମଗନ ରହିବାର ଦେଖାଯିବେ ଏବଂ ଏକରସ ସ୍ଥିତିରେ ସ୍ଥିତ ରହିଥିବେ, ସେତେବେଳେ ହିଁ ପ୍ରତ୍ୟକ୍ଷତାର ଚିହ୍ନ ଦେଖିବାକୁ ମିଳିବ। ତେଣୁ ତୁମମାନଙ୍କର ପ୍ରତିଜ୍ଞା ହିଁ ପ୍ରତ୍ୟକ୍ଷତାକୁ ପାଖକୁ ନେଇ ଆସିବ। ଓମ୍ ଶାନ୍ତି।